ଚିତ୍ରଗ୍ରୀବର ଉଚିତ ଅଭିମାନ। ରଚନା ଗୋଲକ ବିହାରୀ ଧଳ। ବିଷ୍ଣୁ ଶର୍ମା ମୂର୍ଖ ରାଜପୁତ୍ରମାନଙ୍କୁ ପଣ୍ଡିତ ତଥା ସର୍ବଶାସ୍ତ୍ର ସୁଚତୁର କରିବା ପାଇଁ ଗଳ୍ପ ଶୁଣାଉଥିଲେ। ଗଳ୍ପଗୁଡ଼ିକ ଅତି ସାଧାରଣ ମନେ ହେଉଥିଲେ ମଧ୍ୟ ସେଥିରେ ବହୁ ଅସାଧାରଣ ଜ୍ଞାନ ରହିଛି। ଅତି ଜଣାଶୁଣା କଥାଟିଏ କପୋତରାଜ ଚିତ୍ରଗ୍ରୀବଙ୍କ କାହାଣୀ। କପୋତରାଜ ଚିତ୍ରଗ୍ରୀବ ସଦଳ ବେଳେ ଆକାଶରେ ଉଡ଼ିଯାଉଥିବା ବେଳେ ଅରଣ୍ୟ ମଧ୍ୟରେ ତଣ୍ଡୁଳ କଣା ଦେଖି ଲୋଭରେ ଓହ୍ଲାଇ ପଡ଼ି ଜାଲରେ ପଡ଼ିଲେ। ଜାଲରୁ ମୁକୁଳିବା ପାଇଁ ସେ ଯାଇ ବନ୍ଧୁ ମୂଷିକରାଜ ହିରଣ୍ୟକଙ୍କ ନିକଟରେ ପହଞ୍ଚିଲେ। ହିରଣ୍ୟକ ତାଙ୍କୁ ଓ ତାଙ୍କର ଅନୁଚରମାନଙ୍କୁ ବିପନ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ହେଉ, ବନ୍ଧୁଙ୍କୁ ବିପନ୍ନ ଦେଖି ସେ ପ୍ରଥମେ ଆସିଲେ ଚିତ୍ରଗ୍ରୀବଙ୍କର ଫାଶ କାଟିବା ପାଇଁ, କିନ୍ତୁ ଚିତ୍ରଗ୍ରୀବ ମନା କଲେ। କହିଲେ, ମୋ ଫାଶ କାଟିବା ପାଇଁ ଆପଣ ଆଗ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ପ୍ରଥମେ ମୋର ଆଶ୍ରିତମାନଙ୍କର ଫାଶ କାଟନ୍ତୁ, ତାପରେ ମୋର କାଟିବେ। ତାଙ୍କ କଥାର ତାତ୍ପର୍ଯ୍ୟ ହେଉଛି ଯେ ଅନ୍ୟାନ୍ୟ କପୋତମାନଙ୍କ ପରି ସେ ମଧ୍ୟ ଗୋଟିଏ କପୋତ, ତଥାପି ସେ ସେମାନଙ୍କର ରାଜା। ରାଜା ହେବାର ଯାହାର ଅଭିମାନ ଅଛି, ଆଶ୍ରିତମାନଙ୍କୁ ରକ୍ଷା କରିବାର କର୍ତ୍ତବ୍ୟ ମଧ୍ୟ ତାର ଅଛି। ସେହି ଅଭିମାନ ହିଁ ରାଜାଙ୍କର ରହିବା ଉଚିତ, କାରଣ ତାହା ହିଁ ରାଜାର ଉଚିତ ଅଭିମାନ। ଏହି ଉଚିତ ଅଭିମାନ ଯୋଗୁଁ ଲୋକ ବୋଧ ହୁଏ ନିଜକୁ ଛୋଟ ଛୋଟ ସ୍ୱାର୍ଥ ଚିନ୍ତାରୁ ରକ୍ଷା କରି ଆଦର୍ଶ କାର୍ଯ୍ୟ କରିଥାଏ। ସେତେବେଳେ ଖାଲି ଇଂଲଣ୍ଡରେ କାହିଁକି, ସମଗ୍ର ପୃଥିବୀରେ ଚହଳ ପଡ଼ିଥାଏ, ସମ୍ପୂର୍ଣ୍ଣ ନୂଆ କଥା। ଇଂଲଣ୍ଡର ରାଜା ଅଷ୍ଟମ ଏଡୱାର୍ଡ ଜଣେ ପରିତ୍ୟକ୍ତା ଆମେରିକାନ ରମଣୀ ସିମ୍ପସନ୍ଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥାନ୍ତି। ଇଂଲଣ୍ଡର ରାଜବଂଶରେ ଏପରି ସାମାଜିକ ଅଧପତନ କେହି କେବେ କଳ୍ପନା କରିନଥିଲେ। ଇଂରେଜ ଜାତି ପରି ରକ୍ଷଣଶୀଳ ଜାତି ପୃଥିବୀରେ ଖୁବ୍ କମ୍। ଏହି ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଥାନ୍ତି ବଲ୍ଡୁଇନ୍। ବ୍ରିଟିଶ ପାର୍ଲାମେଣ୍ଟ ସ୍ଥିର କରିଥାନ୍ତି ଯେ ସିମ୍ପସନ୍ଙ୍କ ପରି ଜଣେ ସାଧାରଣ ପରିବାରର ପରିତ୍ୟକ୍ତ ନାରୀଙ୍କୁ ଇଂଲଣ୍ଡର ରାଜା କେବେ ହେଲେ ବିବାହ କରିପାରିବେ ନାହିଁ। ରାଜା କିନ୍ତୁ ଭାବୁଥାନ୍ତି, ଯାହାଙ୍କୁ ରାଜା ବୋଲି ସ୍ୱୀକାର କରାଯିବ ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ଏତେ ହସ୍ତକ୍ଷେପ ସହ୍ୟ କରାଯାଇପାରିବ ନାହିଁ। ଇଂଲଣ୍ଡର ରାଜା ଏଡୱାର୍ଡଙ୍କ ପକ୍ଷରେ ପ୍ରେମ ପାଇଁ ସମ୍ରାଟ ମୁକୁଟକୁ ଫିଙ୍ଗିଦେଇ ଚାଲିଯିବା କିଛି କମ୍ କଥା ନୁହେଁ। ସେହି ପଦବୀତ୍ୟାଗର ଘୋର ଘନଘଟା ଭିତରେ ଲକ୍ଷ୍ୟ କଲେ ଦେଖାଯିବ ଯେ ରାଜପୁତ୍ରର ଉଚିତ ଅଭିମାନ ତାଙ୍କୁ ବହୁ କ୍ଷୁଦ୍ରତାରୁ ରକ୍ଷା କରିଛି। ବଲ୍ଡୁଇନ୍ ଭାବିଥିଲେ, ବିଦାୟୀ ରାଜା ତାଙ୍କର ଭାଷଣରେ ଯାହା କହିଯିବେ ସମଗ୍ର ବିଶ୍ୱ ଜନତା ଉପରେ ନିଶ୍ଚୟ ତାର ପ୍ରଭାବ ପଡ଼ିବ। ସେ ଯେଉଁ ଧାରଣା ସୃଷ୍ଟି କରିଦେଇଯିବେ ତା ହୁଏତ ବହୁକାଳ ସ୍ଥାୟୀ ହୋଇ ରହିଯିବ। ତେଣୁ ସେ ଅନ୍ୟ ଜଣଙ୍କ ହାତରେ ରାଜାଙ୍କ ନିକଟକୁ କହି ପଠାଇଲେ ଯେ ସେ ତାଙ୍କ ବିଦାୟ ବାର୍ତ୍ତାରେ ବଲ୍ଡୁଇନ୍ଙ୍କ ସପକ୍ଷରେ କିଛି କହିଲେ ସେ ବା ବଲ୍ଡୁଇନ୍ ନିଶ୍ଚୟ ଉପକୃତ ହେବେ। ରାଜା ଏକଥା ଶୁଣି ଟିକେ ହସିଲେ। ମନେ ମନେ ଭାବିଲେ, ଯେଉଁ ଲୋକ ତାଙ୍କୁ ରାଜଗାଦିରୁ ବିଦାୟ କରିଦେବା ପାଇଁ କୌଶଳର ଜାଲ ବୁଣିପାରେ, ସେହି ଲୋକ ପୁଣି ତାଙ୍କରି ପାଟିରୁ ପ୍ରଶଂସା ଶୁଣିବା ପାଇଁ ଏତେ ପାଗଳ। ସେ ପୁଣି ଭାବିଲେ, ସେ ତ ସାଧାରଣ ରାଜନୀତିଜ୍ଞ ନେତା ନୁହନ୍ତି, ସେ ବରଂ ରାଜପୁତ୍ର। ରାଜନୀତିଜ୍ଞ ନିଜର ସ୍ୱାର୍ଥ ରକ୍ଷା ପାଇଁ ସତ୍ୟ ମିଥ୍ୟାର ମାୟାଜାଲରେ ଖେଳ ଖେଳିପାରେ, କିନ୍ତୁ ରାଜପୁତ୍ର ସେ ସବୁ ଜୁଆ ଖେଳର ଉର୍ଦ୍ଧ୍ୱରେ। ଇଂଲଣ୍ଡର ରାଜପୁତ୍ର କେବେ ଏତେ କ୍ଷୁଦ୍ର ହୋଇପାରେ ନା, କାରଣ ସେ ରାଜପୁତ୍ର। ରାଜପୁତ୍ରର ଦର୍ଶନ ସାମାନ୍ୟ ସାଧାରଣ ଜନତାର ଦର୍ଶନଠାରୁ ବହୁତ ଭିନ୍ନ। ତେଣୁ ସେ ସ୍ଥିର କଲେ, ନା, ଏଇ ଶେଷ ମୁହୂର୍ତ୍ତରେ ମଧ୍ୟ ସେ କେବେ ହେଲେ କ୍ଷୁଦ୍ର ହୋଇପାରିବେ ନାହିଁ। ବଲ୍ଡୁଇନ୍ଙ୍କ ବ୍ୟବହାରରେ ସେ ଯେତେ କ୍ଷୁର ହେଲେ ମଧ୍ୟ ତାଙ୍କୁ ସେ କ୍ଷମା ଦେବେ ଓ ତାଙ୍କୁ ପ୍ରଶଂସା କରି ରେଡିଓରେ ଭାଷଣ ଦେବେ। ତାହା ହିଁ ହେଲା। ରାଜପୁତ୍ର ନିଜର ଉଚିତ ଅଭିମାନ ରକ୍ଷା କରି ବଲ୍ଡୁଇନ୍ଙ୍କୁ ପ୍ରଶଂସା କରି ଭାଷଣ ଦେଲେ। ବିଶ୍ୱ ଇତିହାସରେ ଉଦାରତାର ଏକ ଅନୁପମ କାହାଣୀ ଚିରକାଳ ପାଇଁ ରହିଗଲା। ସଦ୍ୟ ସ୍ୱାଧୀନ ଭାରତବର୍ଷରେ 1 ଅଗଷ୍ଟ ପାଳନ କରାଯାଉଥାଏ। ଲକ୍ଷ୍ନୌରେ ଉତ୍ତରପ୍ରଦେଶର ପ୍ରଧାନମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ ଭାଷଣ ଦେଉଥାନ୍ତି। ଲୋକେ ଉତ୍କର୍ଣ୍ଣ ହୋଇ ଶୁଣୁଥାନ୍ତି। ବ୍ରିଟିଶ ମାନଙ୍କ ଠାରୁ ଭାରତୀୟ ନେତାମାନେ ଯେତେ ନିର୍ଯାତନା ସହିଥାନ୍ତି ସବୁ କଥା ଆଜି ବୋଧହୁଏ ପନ୍ତ କହିବେ ବୋଲି ଲୋକେ ଭାବୁଥାନ୍ତି। ସଭା ଆରମ୍ଭ ହୋଇ ଶେଷ ହେଲା, କିନ୍ତୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ପଦେ ହେଲେ କେହି ପନ୍ତଙ୍କ ମୁହଁରୁ ଶୁଣିବାକୁ ପାଇଲେ ନାହିଁ। କେତେକ ଲୋକ ଅସନ୍ତୁଷ୍ଟ ହେଲେ, କେତେକ ଆଶ୍ଚର୍ଯ୍ୟ ବି ହେଲେ। ସେଦିନ ସନ୍ଧ୍ୟାରେ ଜଣେ ବିଶିଷ୍ଟ ବ୍ୟକ୍ତି ପନ୍ତଙ୍କୁ ଦେଖା କରିବାକୁ ଯାଇଥିଲେ। ପନ୍ତ ପଚାରିଲେ ତାଙ୍କ ଭାଷଣ ଆଜି କେମିତି ଲାଗିଲା। ସେ ଭଦ୍ରବ୍ୟକ୍ତି କହିଲେ ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ, କାରଣ ତାଙ୍କ ଭାଷଣରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ପଦେ ହେଲେ କିଛି ନଥିଲା। ସେମାନେ ଏ ଦେଶର ବ୍ୟକ୍ତି, ଜାତି ତଥା ସମାଜଗତ ସବୁ ପ୍ରକାର ଅତ୍ୟାଚାର କରିଯାଇଛନ୍ତି, ଅଥଚ ଆମେ ନୀରବରେ ସେସବୁ ସହି ପାଟିରେ ବି ପଦେ ହେଲେ ପ୍ରତିବାଦ କରିନାହୁଁ। ସବୁ ଶୁଣିସାରି ପନ୍ତ କହିଲେ, ନୀରବରେ ନିର୍ଯାତନା ସହି ବ୍ରିଟିଶମାନଙ୍କୁ ବିଦାୟ ଦେବାର ଶିକ୍ଷା ଦେଇଥିଲେ ଆମକୁ ଗାନ୍ଧୀ। ପୃଥିବୀରେ ହିଂସା ପ୍ରଣୋଦିତ ତରବାରୀର ରକ୍ତାକ୍ତ ଇତିହାସର ଉଦାହରଣର ଅଭାବ ନାହିଁ, କିନ୍ତୁ ଅହିଂସା ପ୍ରତିରୋଧର ଇତିହାସ କେବଳ ଭାରତ ପରି ପୁରାଣ ପ୍ରସିଦ୍ଧ ପ୍ରାଚୀନ ଦେଶରେ ଅଛି। ବାସ୍ତବରେ ଆଜି ଉଚ୍ଚ ପଦବୀରେ ରହି ପବିତ୍ର ଦିବସରେ ଅନ୍ୟ ପ୍ରତି ଆକ୍ଷେପ କରିଥିଲେ ନିଜର କ୍ଷୁଦ୍ରତା ପ୍ରକାଶ ପାଇଥାନ୍ତା। କ୍ଷମା ହିଁ ଉଚ୍ଚତାର ଏକମାତ୍ର ପରିମାପ, ମହାନତାର ଅର୍ଥ ହିଁ କ୍ଷୁଦ୍ର ପ୍ରତି ଉଦାରତା। ଉଦାରମନା ଗୋବିନ୍ଦ ବଲ୍ଲଭ ପନ୍ତଙ୍କଠାରୁ ଏକଥା ଶୁଣି ପ୍ରଶ୍ନକର୍ତ୍ତା ଭଦ୍ରବ୍ୟକ୍ତି ଆଉ କିଛି କହିନପାରି କାନ୍ଦି ପକାଇଥିଲେ। ଆମ ପୁରାଣ ଇତ୍ୟାଦିରେ ଉଚିତ ଅଭିମାନର ଉଦାହରଣ କମ୍ ନାହିଁ। ସମ୍ମୁଖରେ ଯୁଦ୍ଧର ଘନଘଟା ଦେଖି ଅର୍ଜୁନ ବିଷର୍ଣ୍ଣ ହୋଇ ବସିପଡ଼ିଥିଲେ, କିନ୍ତୁ ସୁଚତୁର ଶ୍ରୀକୃଷ୍ଣ ତାଙ୍କୁ କ୍ଷତ୍ରିୟର ଉଚିତ ଅଭିମାନ କଥା କହି ଜାଗ୍ରତ କରିଥିଲେ। ସେ କହିଥିଲେ, କ୍ଷତ୍ରିୟ ତାର ଅଭିମାନ ରକ୍ଷା କରେ ଯୁଦ୍ଧରେ, କାପୁରୁଷର ଜୀବନ କଳଙ୍କମୟ, କ୍ଷତ୍ରିୟର ଅଭିମାନ ରକ୍ଷା କରିବା ପାଇଁ ତୁମେ ଯୁଦ୍ଧ କର। ଅର୍ଜୁନ ତାହା ବୁଝିପାରି ଯୁଦ୍ଧ କଲେ। ଚିତ୍ରଗ୍ରୀବ ରାଜା, ଅଷ୍ଟମ ଏଡୱାର୍ଡ ରାଜା ଓ ରାଜପୁତ୍ର, ପନ୍ତ ରାଜପୁରୁଷ ମନ୍ତ୍ରୀ, କିନ୍ତୁ ସମସ୍ତଙ୍କର ଆଦର୍ଶ ଥିଲା ଏକ, ସମସ୍ତଙ୍କର ଥିଲା ଉଚିତ ଅଭିମାନ। ରିକ୍ତ ଅଭିମାନ ଅନାବଶ୍ୟକ, କିନ୍ତୁ ଉଚିତ ଅଭିମାନ ମନୁଷ୍ୟକୁ ଉଦାରତାର ଆଦର୍ଶରେ ଅନୁପ୍ରାଣିତ କରେ। ମନୁଷ୍ୟକୁ ବହୁ କ୍ଷୁଦ୍ରତାର ଉର୍ଦ୍ଧ୍ୱରେ ରହି ମହାନତାର ମହତ୍ଵ ପ୍ରଚାର କରେ। ମନୁଷ୍ୟ ଯଦି ନିଜ ପଦବୀର ଉଚିତ ଅଭିମାନ ରକ୍ଷା କରିପାରନ୍ତା, ତାହେଲେ ସହଜରେ ନିମ୍ନ ସ୍ତରକୁ ଖସି ପଡ଼ନ୍ତା ନାହିଁ, କିମ୍ବା ଦୁନିଆ ପାଇଁ ଏତେ ଦୁଃଖ ସୃଷ୍ଟି କରନ୍ତା ନାହିଁ। ଦୁନିଆର ବହୁ ଦୁଃଖ, ଦୁର୍ନୀତି, ନିର୍ଯାତନାର ଅବସାନ ହୁଅନ୍ତା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଚିତ୍ରଗ୍ରୀବର ଉଚିତ ଅଭିମାନ। ରଚନା ଗୋଲକ ବିହାରୀ ଧଳ। ରହିଲୁ, ନମସ୍କାର।